శ్రీమద్భాగవతం దశమ స్కంధం ప్రథమ అధ్యాయ శోకసప్త భూమి దృప్తానుపవ్యాజా
దైత్యానికాశకాయుతే ఆక్రాంతావురిభారేణ
బ్రహ్మాణం శరణం యజో
భూమిదృప్తానుపవ్యాజ దైత్యానికాశకాయుతే
ఆక్రాంతావురిభారేణ
బ్రహ్మాణం శరణం యజో
మాతా వసుంధరా గర్విత రాజా వేషధారి దైత్యమహానగర అసంఖ్య సైన్యభారే భారాక్రంతోయి బ్రహ్మాంక శరణావత ఓం విష్ణు బాలాయ కృష్ణ భ్రష్టాయ భూదర సుమదే భక్తి స్వరూపాంధ్ర స్వామిని వినామిని సద్భక్తమణి మణిపురోద్భవాద్ర సర్వాణి ప్రచార నిరతాయితే నమో విష్ణుపాదాయ కృష్ణకృష్ణాయ భూతలసింహదే భక్తి వేదాంత స్వామిని శ్రీనామిని నమస్తే సరస్వతి దేవే గౌరవాణి ప్రచారిణే నిర్విశేషన్యవాది హరి కృష్ణ ఆదిరా భాగవతం శ్లోక దశమ స్కంద ప్రథమ అధ్యాయ శ్లోక సత్తర ఆమె ఈ అధ్యాయర శీర్షిక హి శ్రీకృష్ణకర ఆవిర్భావర భూమిక ପରୀକ୍ଷିତ ମହାରାଜ ଭଗବାନଙ୍କର ବିଷୟରେ ଶୁଣିବା ପାଇଁ ବହୁତ ଆଗ୍ରହ ରହିଛି ତେଣୁ ସେ ବିସ୍ତାର ଭାବରେ ପ୍ରଶ୍ନ ପଚାରୁଛନ୍ତି ତେରଟି ଶ୍ଳୋକରେ ବିଭିନ୍ନ କଥା ସବୁ ପଚାରିଛନ୍ତି ଆମେ ଶୁଣିଲେ ଏଇଭଳି ଭାବରେ ପଚାରିଲା ପରେ ପରୀକ୍ଷିତ ମହାରାଜଙ୍କର ଆଗ୍ରହ ଦେଖିକରି ସୁତ ଗୋସ୍ୱାମୀ କହୁଛନ୍ତି ଏସବୁ କଥା ଶୁଣିକରି ସୁଖଦେବ ଗୋସ୍ୱାମୀ ତାଙ୍କୁ ପ୍ରଥମେ ପ୍ରଶଂସା କରୁଛନ୍ତି ଏସବୁଟି ଆମେ କହୁ ସାମ୍ୟକ ବ୍ୟବସ୍ଥା ବୁଦ୍ଧି ତବ ରାଜସ ସପ୍ତମ ତେଣୁ ଏଇ ଯେଉଁ ଭଗବାନ କଥା ଯେଉଁମାନେ ପ୍ରଶ୍ନ ପଚାରନ୍ତି ତିନି ପ୍ରକାର ଲୋକ ପବିତ୍ର ହେଇଯାଆନ୍ତି ବକ୍ତାରମ୍ ପୃଚ୍ଛକମ୍ ଶ୍ରୋତୃମ୍ ତତ୍ପାଦ ଶରୀରମ୍ ଯଥା ଯିଏ କଥା କହୁଛନ୍ତି ଭଗବାନ କଥା ଯିଏ ପ୍ରଶ୍ନ ପଚାରୁଛନ୍ତି ଏବଂ ଯେଉଁମାନେ ଶ୍ରବଣକାରୀ ଶ୍ରୋତୃମ୍ ସେମାନେ ପବିତ୍ର ହେଇଯାଆନ୍ତି କିଭଳି ଭାବରେ ଯେଭଳି ଭାବରେ ତତ୍ପାଦ ଶରୀରମ୍ ଯଥା ଭଗବାନଙ୍କ ପାଦ ପଦ୍ମରୁ ଧୌତ କରି ଯେଉଁ ଆସୁଛନ୍ତି ଗଙ୍ଗା ଦେବୀ ଗଙ୍ଗା ନଦୀ ତିନି ଲୋକକୁ ପବିତ୍ର କରିଦେଉଛନ୍ତି ସ୍ୱର୍ଗ ମତ୍ସ୍ୟ ପାତାଳ ତିନି ଲୋକକୁ ପବିତ୍ର କରିଦେଉଛନ୍ତି ସେହିଭଳି ଭାବରେ ଭଗବାନ କଥାରେ ସମସ୍ତେ ପବିତ୍ର ହୋଇଯିବେ ପ୍ରଭୁପାଦ ମହାରାଜ କହନ୍ତି ଆମର ଇସ୍କନ ସେଣ୍ଟର ମଧ୍ୟ ସେହିଭଳି ଭାବରେ ଯେଉଁମାନେ ଏଥିରେ ଯୋଗ ଦେବେ ଯେଉଁ ବ୍ୟକ୍ତି ଆମର କୃଷ୍ଣ ଭାବନାମୃତ ଆନ୍ଦୋଳନ ବାସୁଦେବ କଥାରେ ପୂର୍ଣ୍ଣ ଯେଉଁ ବ୍ୟକ୍ତି ତାହା ଶ୍ରବଣ କରନ୍ତି ଯେଉଁ ବ୍ୟକ୍ତି ଏ ଆନ୍ଦୋଳନରେ ଯୋଗଦାନ କରନ୍ତି ଏବଂ ଯେଉଁ ବ୍ୟକ୍ତି ସେହି ବାଣୀ ପ୍ରଚାର କରନ୍ତି ସେମାନେ ସମସ୍ତେ ପବିତ୍ର ହୁଅନ୍ତି ତେଣୁ ଆଜି ଏ ଯେଉଁ କଥା ଯେଉଁମାନେ ଶ୍ରବଣ କରୁଛନ୍ତି ଯିଏ କହୁଛନ୍ତି ଏବଂ ଯାହାର କିଛି ମନରେ ପ୍ରଶ୍ନ ରହିଛି ସେମାନେ ସମସ୍ତେ ପବିତ୍ର ହୋଇଯିବେ ଭାଗବତଙ୍କ କଥା ଏଭଳି ରହିଛି ତେଣୁ ଭଗବାନଙ୍କର ଆବିର୍ଭାବର ଭୂମିକା ପ୍ରସ୍ତୁତ କରୁଛନ୍ତି ଏହି ଶ୍ଳୋକରୁ ଭୂମି ଦୃପ୍ତ ନୃପ ବ୍ୟାଜ ଭୂମି କହିଲେ ଭୂମି ଭୂଦେବୀ ଇଏ ଗୋଟେ ଶକ୍ତି ଭଗବାନଙ୍କ ଶକ୍ତି ଭୂମିଦେବୀ ଭୂମିଦେବୀ ଇଏ କ'ଣ ହେଉଥିଲେ ଭୂମି ଉପରେ ଏ ଯେଉଁ ରହିଛି କେତେ ବିରାଟ ରହିଛି ଭୂମି କିନ୍ତୁ ତା ଉପରେ କେତେ ପର୍ବତ ପାହାଡ଼ ପର୍ବତ ନଦୀ ନାଳ ସମୁଦ୍ର ଇତ୍ୟାଦି ସବୁ ରହିଛି କିନ୍ତୁ ସେଇଟା ଭୂମି ଉପରେ ଭାର ନୁହଁ ଭୂମି ଉପରେ ଭାର କେଉଁଟା ଦୃପ୍ତ ନୃପ ବ୍ୟାଜ ରାଜା ଯେ ସେମାନେ ହେଉଛନ୍ତି ଛଳନାକାରୀ ରାଜା ଦୃପ୍ତ ସେମାନେ ବହୁତ ଗର୍ବିତ ରାଜା ହେଇକରି ତେଣୁ ତାଙ୍କର ଦୈତ୍ୟ ଏମାନେ ସବୁ ଦୈତ୍ୟ ଦୈତ୍ୟ କହିଲେ ଦୈତ୍ୟଙ୍କର ବଂଶଜ ନୁହଁ ଅସୁର କିନ୍ତୁ ଏମାନେ ସେଇ କର୍ମ ତାଙ୍କର ସବୁ ରହିଛି ଦୈତ୍ୟ ମାନଙ୍କର କର୍ମ, ଅସୁର ସ୍ୱଭାବ ସମ୍ପନ୍ନ ଦୈତ୍ୟମାନଙ୍କର ଏହିଭଳି ଭାବରେ ଶତାୟୁତେଇ ଶହ ଶହ ଅୟୁତ ଅୟୁତ ଲକ୍ଷ ଲକ୍ଷ ସୈନ୍ୟମାନେ ସବୁ ରହିକରି ସେମାନେ ସବୁ କ'ଣ କରୁଥିଲେ ନା ଏଇ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଥିଲେ। ତେଣୁ ଆକ୍ରାନ୍ତ ଭୁରି ଭାରେଣ ଏଇଭଳି ଗୋଟେ ଭାର ହେଇଗଲା ବ୍ରହ୍ମଦେବଙ୍କର। ତେଣୁ ଆକ୍ରାନ୍ତ ସେଇଭଳି ଭାବରେ ଭାରରେ ଆକ୍ରାନ୍ତ ହେଇକରି ବ୍ରହ୍ମାଣଙ୍କ ଶରଣ ଦେଲେ, ବ୍ରହ୍ମାଙ୍କର ଶରଣରେ ଗଲେ। ବ୍ରହ୍ମା ହେଉଛନ୍ତି ତାଙ୍କର ପୁତ୍ର, କାରଣ ଭଗବାନ ହେଉଛନ୍ତି ତାଙ୍କର ସ୍ୱାମୀ, ଭଗବାନ ହେଉଛନ୍ତି ପିତା ଏବଂ ଭୂମି ହେଉଛନ୍ତି ମାତା। ସାତ ପ୍ରକାର ମାତା ରହିଛନ୍ତି ଚାଣକ୍ୟ ପଣ୍ଡିତ କହିଛନ୍ତି। ତେଣୁକି ନା ଆତ୍ମମାତା ନିଜର ମାତା, ତାପରେ ଗୁରୁ ମାତା ଗୁରୁଙ୍କର ପତ୍ନୀ ଶ୍ରୀମତୀ ମାତା, ଏବଂ ରାଜାଙ୍କର ପତ୍ନୀ ରାଣୀ ମଧ୍ୟ ମାତା। ସେହିଭଳି ଭାବରେ ଧେନୁ ଧାତ୍ରୀ, ଧେନୁ ଗୋମାତା, ଧାତ୍ରୀ ଯିଏ ପାଳନ କରୁଛନ୍ତି ସିଏ ମଧ୍ୟ ମାତା, ଏବଂ ଗାଭୀ ଏବଂ ପୃଥିବୀ, ପୃଥିବୀ ହେଉଛି ମାତା। ଏହିଭଳି ଭାବରେ ସାତ ପ୍ରକାର ମାତା ଚାଣକ୍ୟ ପଣ୍ଡିତ କହିଛନ୍ତି ସତ୍ୟ ମାତା। ତେଣୁ ଏମାନେ ଭୂମି ଦେବୀ ମାତା, ପିତା ହେଉଛନ୍ତି ଭଗବାନ, ପିତା ଅମର୍ଷ ଜଗତ ହଉ ମାତା ଧାତା ପିତା ହଉ। ତେଣୁ ତାଙ୍କର ସ୍ୱାମୀ ଭଗବାନ ହେଉଛନ୍ତି ତାଙ୍କର ସ୍ୱାମୀ, କିନ୍ତୁ ଭୂମିଦେବୀ ତାଙ୍କର ସ୍ୱାମୀ ପାଖକୁ ନ ଯାଇକିରି ତାଙ୍କ ପୁତ୍ର ପାଖକୁ ଗଲେ, ବ୍ରହ୍ମାଙ୍କ ପାଖକୁ ଗଲେ। ବ୍ରହ୍ମା ତାଙ୍କର ଭଗବାନଙ୍କର ପୁତ୍ର ବ୍ରହ୍ମା, ଯଦିଓ ଭୂଦେବୀଙ୍କ ଠାରୁ ସେ ଆସିନାହାନ୍ତି, କିନ୍ତୁ ଭଗବାନଙ୍କଠାରୁ ଡାଇରେକ୍ଟ ସେ ଉତ୍ପନ୍ନ ହୋଇଛନ୍ତି। ଭଗବାନ ଗର୍ଭଦୋଷ ହୋଇ ବିଷ୍ଣୁଙ୍କର ନାଭିରୁ ଯେଉଁ ପଦ୍ମ ବାହାରିଛି, ସେଇ ପଦ୍ମରେ ସେ ଜାତ ହୋଇଛନ୍ତି। ତେଣୁ ତାଙ୍କୁ ପଦ୍ମଯୋନି ବୋଲି କୁହାଯାଏ। ବ୍ରହ୍ମାଙ୍କର ଲୋକ ରହୁଛି ସତ୍ୟଲୋକ, ସତ୍ୟଲୋକ ଏ ଭୌତିକ ଜଗତ ଆମେ ଯେଉଁ ରହିଛୁ ପୃଥିବୀରେ, ଆର ଉର୍ଦ୍ଧ୍ୱରେ ଆଉ ଛଅଟି ଲୋକ ରହିଛି, ଭୂବଲୋକ, ସ୍ୱର୍ଗଲୋକ, ମହତ୍ଲୋକ, ଜନଲୋକ, ତପଲୋକ ଏବଂ ସତ୍ୟଲୋକ। ମହତ୍, ଜନ, ତପ, ସତ୍ୟ, ସତ୍ୟଲୋକରେ ବ୍ରହ୍ମା ରହୁଛନ୍ତି। ସତ୍ୟଲୋକ ବିଷୟରେ ଭଗବତ ଗୀତାରେ ଭଗବାନ କହୁଛନ୍ତି, ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟ ଭ୍ରମଣ ବିଦୁ, ସେଇ ଯେଉଁ ତାଙ୍କର ଗୋଟିଏ ଦିନ ହେଉଛି ଆମର ଏକ ହଜାର ଦିବ୍ୟ ଯୁଗ, ତାକୁ ହିସାବ କରି ଆସିବ 432 କୋଟି ବର୍ଷ। ଏଇଥିରୁ ଆମେ ଜାଣିବା ବ୍ରହ୍ମାଙ୍କର କେତେ ଐଶ୍ୱର୍ଯ୍ୟ ରହିଛି। ତପଲୋକରେ ବ୍ରହ୍ମା ରୁହନ୍ତି, ଏବଂ ଅନ୍ୟମାନେ ସବୁ ବିଭିନ୍ନ ମୁନି ଋଷିମାନେ ମଧ୍ୟ ସେଠି ରୁହନ୍ତି। କିନ୍ତୁ ଇଏ ଯେତେବେଳେ ଗଲେ ବ୍ରହ୍ମାଙ୍କ ପାଖକୁ ଗଲେ, ସେତେବେଳେ ସେ ତପଲୋକକୁ ଯାଇନାହାନ୍ତି, ସତ୍ୟଲୋକକୁ ଯାଇନାହାନ୍ତି, ସେ ଗଲେ ବ୍ରହ୍ମା ସେଇ ସମୟରେ ତାଙ୍କର ଚାଲିଥିବା କାର୍ଯ୍ୟକ୍ରମ ମ୍ୟାନେଜମେଣ୍ଟ କାର୍ଯ୍ୟ ରହି ବ୍ରହ୍ମା ସବୁ ବିଶ୍ୱକୁ ମ୍ୟାନେଜମେଣ୍ଟ କରୁଛନ୍ତି। ତେଣୁ ତାଙ୍କ ସୁମେରୁ ପର୍ବତ ଉପରେ ତାଙ୍କର କ୍ୟାପିଟାଲ ରହିଛି, ତାଙ୍କର ରାଜଧାନୀ ରହିଛି, ତେଣୁ ସେଇଠି ତାଙ୍କର ମ୍ୟାନେଜମେଣ୍ଟ କାର୍ଯ୍ୟ ଚାଲିଥିଲା। ସେଇ ସମୟରେ ଯାଇ ସେଠି ପହଞ୍ଚିଗଲେ ଆକ୍ରାନ୍ତ ଭୁରି ଭାରଣ, ଏଭଳି ଭାବରେ ଆକ୍ରାନ୍ତ ହୋଇଗଲେ, ଏତେ ଭାର ରହିଛି ଯେ ବ୍ରହ୍ମାଙ୍କର ଶରଣକୁ ଗଲେ, ବ୍ରହ୍ମାଙ୍କ ଶରଣକୁ ଗଲେ, ପୁଅ ପାଖକୁ ଗଲେ, ତାଙ୍କର ଦୁଃଖକୁ ନିବେଦନ କରିବେ, ଆପଣ ସବୁ କୁହାଯାଉଥିବ। ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି, ଶ୍ରୀଧରସ୍ୱାମୀ କହୁଛନ୍ତି, ତତ୍ର ତାବତ୍ ପ୍ରଥମ ଭଗବତ ଅବତାର କାରଣ ମାହ ଭୂମି ଇତ୍ୟାଦି ନବଭି ଶ୍ଳୋକେଇ, ଭଗବାନଙ୍କର ଆବିର୍ଭାବର କାରଣ କହୁଛନ୍ତି, 9ଟି ଶ୍ଳୋକରେ କହିବେ ଭଗବାନ କାହିଁକି ଆସୁଛନ୍ତି। ଆମେ ଶୁଣିଛେ ଭଗବତ ଗୀତାରେ ଭଗବାନ କହିଛନ୍ତି, ଯଦା ଯଦା ଏ ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଧାମ୍ୟହଂ। ତେଣୁ ଯେତେବେଳେ ଧର୍ମର ଗ୍ଲାନି ହୋଇଯାଏ ଏବଂ ଅଧର୍ମର ଅଭ୍ୟୁଥାନ ହୁଏ, ସେତେବେଳେ ଭଗବାନ ଆସନ୍ତି, ଏବଂ 3ଟି କାର୍ଯ୍ୟ ସେ କରନ୍ତି, ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତା ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ସେ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ଯେ ହେଉଛି ମୁଖ୍ୟ ଭଗବାନଙ୍କ ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି, ଏବଂ ଯେଉଁମାନେ ଦୁଷ୍କୃତ ଅଛନ୍ତି, ଯେଉଁମାନେ 4 ପ୍ରକାର ଦୁଷ୍କୃତ ବ୍ୟକ୍ତି ରହିଛନ୍ତି ଭଗବତ ଗୀତାରେ 7ମ ଅଧ୍ୟାୟରେ କହିଛନ୍ତି, ସେମାନେ କିଏ କିଏ ନା ଯେଉଁମାନେ ମୂର୍ଖ, ଯେଉଁମାନେ 4 ଲକ୍ଷ ପ୍ରକାର ମନୁଷ୍ୟ ମହାନ, ଯେପରି ଯେଉଁମାନେ ଅଧମ ଶ୍ରେଣୀର, ଯେଉଁମାନଙ୍କର ଜ୍ଞାନ ଥିଲେ ମଧ୍ୟ ମାୟା ଦ୍ୱାରା ଅପହରଣ ହୋଇଯାଇଛି, ଏବଂ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ସେମାନେ ହେଉଛନ୍ତି 4 ପ୍ରକାର ଦୁଷ୍କୃତବାନ ବ୍ୟକ୍ତି। ସେମାନେ ଭଗବାନଙ୍କୁ ଶରଣରେ ଯାଆନ୍ତି ନାହିଁ, ଯେ ଭଗବାନ ଆସି ତାଙ୍କୁ ବିନାଶ କରନ୍ତି, ଏବଂ ତାଙ୍କୁ ବିନାଶ କରିକରି ଯେ ତାଙ୍କ ପ୍ରତି ଶତ୍ରୁତା ଆଚରଣ କରନ୍ତି ତା ନୁହେଁ, ତାଙ୍କର ମଙ୍ଗଳ ବିଧାନ କରନ୍ତି। ଭଗବାନ ସବୁ କାର୍ଯ୍ୟରେ ମଙ୍ଗଳମୟ। ତେଣୁ ଏଠି ଏଇ ଅସୁରମାନଙ୍କର ଯେଉଁ ଉତ୍ପୀଡ଼ନରେ ଭୂମିଦେବୀ ଉତ୍ପୀଡ଼ିତ ହୋଇଯାଇଥିଲେ, ତାଙ୍କ ଉପରେ ଭାର, ଭୂମିର ଭାର ହେଉଛି ଏଇଟା, ଏଇ ପାପର ଭାର ହେଉଛି ଭୂମି ଉପରେ ଭାର। ତେଣୁ ଏ କଥା ମଧ୍ୟ ଅଷ୍ଟମ ସ୍କନ୍ଧରେ ଆମେ ଜାଣିଛେ, ଯେତେବେଳେ ଶୁକ୍ରାଚାର୍ଯ୍ୟ ଭଗବାନ ବାମନ ଦେବ ଆସିଥିଲେ, ସେହି ସମୟର କଥା ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ। ଅଷ୍ଟମ ସ୍କନ୍ଧ 15-23 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନ ବାମନ ଦେବଙ୍କର କଥା। ତେଣୁ ସେହି ପ୍ରସଙ୍ଗରେ ବଳି ମହାରାଜ କହୁଛନ୍ତି, ବଳି ମହାରାଜ ଜଣେ ଭଗବାନଙ୍କର ଶୁଦ୍ଧ ଭକ୍ତ, ତେଣୁ ସେ କୁହାଯାଇଛି ସେ ଜଣେ ମହାଭାଗବତ, କ'ଣ 12 ମହାଜନ୍ମାନ ଭିତରେ ଜାଣେ। ତେଣୁ ସେ ଏକଥା କହିଥିଲେ, ଯେତେବେଳେ ଭଗବାନ ଆସିଲେ ବାମନ ରୂପରେ ଛଳନା କରିବା ପାଇଁ, ଜଳୟ ଶ୍ରୀକ୍ରମଣି ବଳି ମଦ୍ଭୁତ ବାମନ ସଦନ କନିରଜନିଦନ ପାବନ ବାମନ ରୂପ ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ। ଭଗବାନ ଛଳନା କରୁଛନ୍ତି। ତେଣୁ ଏ ବିଷୟ ଅଷ୍ଟମ ସ୍କନ୍ଧ 15 ଅଧ୍ୟାୟରେ ପରୀକ୍ଷିତ ମହାରାଜ ସେ ପଚାରିବେ, ଭଗବାନ ହେଇକରି ସେ ପୁଣି ଛଳନା କଲେ, 3 ପାଦ ଭୂମି ଯାଚନା କଲେ, ଭଗବାନ ସେ ସବୁକିଛିର ମାଲିକ, ସେ ପୁଣି ଯାଚିଲେ ବା ଭିକ୍ଷା କଲେ, ଏବଂ ବଳି ମହାରାଜ ତାଙ୍କୁ ପ୍ରଦାନ କଲେ ମଧ୍ୟ ତାଙ୍କୁ ପୁଣି ବନ୍ଧନ କଲେ। ଏ ଭଗବାନଙ୍କର ଅଦ୍ଭୁତ ଲୀଳା ସବୁ ରହିଛି, ଏସବୁ କଥା ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସେହି ପ୍ରସଙ୍ଗରେ ଭଗବାନ ଯେତେବେଳେ ଆସିଛନ୍ତି ବାମନ ରୂପରେ, ଏଇ ଭଗବାନ ଯିଏ ବର୍ତ୍ତମାନ କୃଷ୍ଣ ରୂପରେ ଆସିବେ, ତା ପୂର୍ବ ଜନ୍ମ ଭଗବାନଙ୍କର ଥିଲା ବାମନ ଦେବ ରୂପରେ, ଏବଂ ତା ପୂର୍ବରୁ ମଧ୍ୟ ସେ ଆବିର୍ଭାବ ହୋଇଥିଲେ, କୋଭଳି ଭାବରେ ଆବିର୍ଭାବ ହୋଇଥିଲେ, ପୃଷ୍ଣୀ ଏବଂ ସୁତପା ଭଗବାନ ଯେତେବେଳେ ଆବିର୍ଭାବ ହେବେ ସେ କହିବେ, ତୁମେ ପୂର୍ବ ଜନ୍ମରେ ସ୍ୱାମୀ ମନଙ୍କ ସମୟରେ ତୁମେ କୃଷ୍ଣୀ ଏବଂ ସୁତପା ଥିଲ, ତୁମେ ପୁତ୍ର ପ୍ରାପ୍ତ ହେବା ପାଇଁ 12,000 ବର୍ଷ ଧରି ତପସ୍ୟା କରିଥିଲ। ତେଣୁ ଭଗବାନ ଯେତେବେଳେ କଂସର ବନ୍ଦୀଶାଳରେ ଆବିର୍ଭାବ ହେବେ, ସେତେବେଳେ ସିଏ ବିଷ୍ଣୁ ମୂର୍ତ୍ତିରେ ଆବିର୍ଭାବ ହୋଇଥିଲେ, ଶଙ୍ଖଚକ୍ର ଗଦା ପଦ୍ମ ଧାରଣ କରିକି, ଅଦ୍ଭୁତମ ବାଳକ ଅମ୍ବୁଜେ କ୍ଷଣମ୍, 10 ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଏ ବିଷ୍ଣୁ ରୂପରେ ଭଗବାନ ଆବିର୍ଭାବ ହୋଇଥିଲେ। ତେଣୁ ସେ ତାଙ୍କୁ କହିଲେ, ମୁଁ ଏହି ରୂପରେ ସେତେବେଳେ ଆବିର୍ଭାବ ହୋଇଥିଲି, ଏବଂ ତୁମେ ମୋତେ ଚାହିଁଥିଲ ଗୋଟେ ପୁତ୍ର ରୂପରେ ପ୍ରାପ୍ତ ହେବା ପାଇଁ, ମୋ ଭଳି ପୁତ୍ର, କିନ୍ତୁ ମୋ ଭଳି ପୁତ୍ର କିଏ ଅଛି, ତେଣୁ ମୁଁ ତୁମର ପୁତ୍ର ରୂପରେ ଆସିବା ପାଇଁ ଟିକିଏ ଡେରି ହୋଇଗଲା, ସେଥିପାଇଁ 3 ମୋତେ ଆସିବାକୁ ପଡ଼ିଲା। ଆଚାର୍ଯ୍ୟମାନେ କହନ୍ତି, ଜଣେ ପ୍ରତିଶ୍ରୁତି କରିଥିବ ଆମକୁ ଦେବ ବୋଲି, ଯଦି ଡେରି କରିଦେଲେ ତାକୁ 3 ଦେବାକୁ ପଡ଼ିବ। ତେଣୁ ଭଗବାନ ପ୍ରଥମେ ଆସିଥିଲେ କୃଷ୍ଣଙ୍କର ପୁତ୍ର ରୂପରେ, କୃଷ୍ଣଙ୍କ ସେଥିପାଇଁ ଭଗବାନ ଯେତେବେଳେ ଆସିଲେ ଏଇ ଅଦିତିଙ୍କ ଗର୍ଭରେ, ସେତେବେଳେ ବ୍ରହ୍ମା ତାଙ୍କୁ ସ୍ତୁତି କରିଛନ୍ତି, କୃଷ୍ଣୀ ଗର୍ଭ, ନମସ୍ତେ କୃଷ୍ଣୀ ଗର୍ଭାୟ ବେଦ ଗର୍ଭାୟ ବେଦ, ସେ ଏସବୁ କଥା ରହିଛି। ତେଣୁ କୃଷ୍ଣୀ ଗର୍ଭ, ଏଇ କୃଷ୍ଣୀ ଗର୍ଭ ଯେଉଁ ଭଗବାନ ଆସିଥିଲେ, ଏଇ ଧ୍ରୁବ ମହାରାଜ ଯେତେବେଳେ ତପସ୍ୟା କରୁଥିଲେ ସତ୍ୟଯୁଗରେ, ସେହି ସମୟରେ ଭଗବାନ ଏଇ କୃଷ୍ଣୀ ଗର୍ଭ ଭଗବାନ ବିଷ୍ଣୁ ତାଙ୍କ ପାଖରେ ଆବିର୍ଭାବ ହୋଇଥିଲେ, ଧ୍ରୁବ ମହାରାଜଙ୍କୁ ସେ ଧ୍ରୁବ ଲୋକ ପ୍ରଦାନ କରିଥିଲେ ଏ କୃଷ୍ଣୀ ଗର୍ଭ। ତେଣୁ ଦ୍ୱିତୀୟ ବାର ସେ ଆସିଲେ ବାମନ ଦେବ ରୂପରେ, ତେଣୁ ଏହିଭଳି ଭାବରେ ଯେତେବେଳେ ଭଗବାନ ବାମନ ଦେବ ରୂପରେ ଆସନ୍ତି, ବିସ୍ତାର ପ୍ରସଙ୍ଗ ରହିଛି, ଆମେ ସଂକ୍ଷେପ କହିବା, ଆସି କହିଲେ ଯେତେ ବହୁତ ଭୃଗବଂଶୀ ବ୍ରାହ୍ମଣମାନେ ଥିଲେ ତାଙ୍କର ତେଜ ଥିଲା, କିନ୍ତୁ ଭଗବାନଙ୍କ ଆଗରେ ତାଙ୍କ ତେଜ ସବୁ ଫିକା ପଡ଼ିଗଲା। ତେଣୁ ବଳି ମହାରାଜ ଦେଖିକରି ଆଶ୍ଚର୍ଯ୍ୟ ହୋଇଗଲେ, କି ବ୍ରାହ୍ମଣ ଜଣେ ତପସ୍ୟା ଚିନ୍ତା କରୁଛନ୍ତି, ଆପଣଙ୍କ ତପସ୍ୟାର ମୃତ୍ୟୁମନ୍ତ ଅବତାର ଏଇଭଳିଆ ପଚାରୁଛନ୍ତି, କ'ଣ ମୁଁ ଆପଣ ଦେବି, କ'ଣ ଚାହୁଁଛନ୍ତି? ତେଣୁ ସେ କହିଲେ, ମୋର କିଛି ଦରକାର ନାହିଁ, ମୋର ମାତ୍ର 3 ଭୂମି ଦରକାର। ଏବଂ ତାଙ୍କର ଛୋଟ ଛୋଟ ପାଦକୁ ଦେଖିକି କହିଲେ, ସମେ ପଦାନି 3 ଦୈତେନ୍ଦ୍ର ସମିତାନି ପଦଂ ମମ,
এই মোহর পদরে ছোট ছোট পাদরে তিনপাদ ভূমি মোর দরকার। তেমন এইটা শুনিকি বড়ি মহারাজ হসিলে, কে ছোট বহু বড় বড় কথা কৌছ তুমি, কিন্তু প্রকৃত তুমি বাড়ক, তোমার জ্ঞান না, তিনপাদ ভূমি নিয়ে কম করব, মো ভাবে জন দাতার গ্রহণ করব, পুঁ আপু যাব, এইভাবে আমার সে চিন্তা করুলে। কিন্তু ভগবান কহিলেন মু ব্রাহ্মণ ব্যক্তি, মোর বেশি লোভ না, কল্পের সন্তুষ্ট হয়ে যায়। লোভী ব্যক্তি সমগ্র সপ্তদ্বীপ সহিত নববর্ষ প্রদান কলে ভৌতিক জগতের নটি বর্ষ রয়েছে, প্রতি সাতটি দ্বীপ রয়েছে, প্রতিদ্বীপের নটি বর্ষ রয়েছে। তেমন লোভী ব্যক্তি সাত দ্বীপের ন বর্ষ সহিত সাত দ্বীপ প্রদান কলে সে সন্তুষ্ট হব না, সে আহরি চাহিব। তেমন মোর এত সন্তুষ্টি মজা হয়ে যাব, তিনপাদ ভূমিরে মোর কার্য সিদ্ধি হয়ে যাব ভগবানকর। তেমন শুক্রাচার্য কহিলেন দেখ তুমি যে চাহছ দেওয়া তা সে কি জাগিছ, সি হচ্ছেন ভগবান বিষ্ণুর অব্যয়, ই বিষ্ণু তুমি ছলনা করা আসছেন, তোমার পিতা বৈরোচন বিরোচনকু যেভাবে ভাবে দেবতা মানে ঠকি দিয়ে তাঙ্ক জীবন নিয়ে যাইলে, বর্তমান তোমার অবস্থা সেয়া হব, তোমার সব নিয়ে যাবে এবং তোমাকে নিয়ে তোমার শত্রু ইন্দ্রকে প্রদান করবে। তিন লোক দুই পাদরে সে মাপি নেবে, তৃতীয় পাদ ভূমি দেওয়া তোমার সময় রহব না, স্থান জায়গা রহব না, সব নিয়ে যাবে দুই পাদরে, তেমন তুমি মনা করবি। এইভাবে ভাবে যেতে শুক্রাচার্য কৌশল বড়ি মহারাজ কু, বড়ি মহারাজ সেই প্রসঙ্গে একথাটি কে সে কে নই অসত্যাত পরধর্ম ইতি হওয়া যে ঘুরিয়ম সর্বষোড়ং মলং মানে রীতে অলিকম পরং নরম, সে এই কথাটি কে নি অসত্যাত পরধর্ম অধর্ম যেতে অধর্মর বিভিন্ন প্রকার স্থান রয়েছে, ধর্মর গ্লানি হবে, অধর্মর অভিযান হব, অধর্মর যে স্থান রয়েছে এ অসত্য গোটে মিথ্যা, দ্যুত পান স্ত্রী সুনা দ্যুত কে মিথ্যা মিথ্যাচার দ্যুত ক্রীড়া মিথ্যা জিনিস সব, এইভাবে ভাবে অসত্য সত্য হচ্ছে ধর্মর গোটে পাদ, তপ শৌচ দয়া সত্য ইতি পাদা কুতে কুতা, এই ধর্মর চারি পাদ তাদের সত্য হচ্ছে গোটে পাদ, তেণু এ যে দ্যুত ক্রীড়া দ্বারা এ সত্যটি নষ্ট হয়ে যাবে আস্তে আস্তে, ধর্মর সব তিন পাদ নষ্ট হয়ে গেল, আর গোটি পাদ রয়েছে সেটা সত্য, কিন্তু আস্তে আস্তে দ্রুত ক্রীড়া এভাবে ভাবে চারিআড়ে ব্যাপি যাব, এ সত্য যে পাদটি রয়েছে ধর্মর সেটা মধ্যে নষ্ট হয়ে যাব কলির অবস্থা, সেদিন কলকি আসবে ভগবান কলকি আসবে, কলিযুগর অন্তরে ভগবান কলকি আসবে, মেছনি বহ নিধনি কলয়সি করবাড়ম ধুমকে তুমি কিমপি করাড়ম কেশবধৃত কড়কি শরীর জয় জগদীশ হরে, জয় জগদীশ হরে, জয় জগ কলকি আসবে কলিযুগর অন্তিম আসবে, কলকি আসিকি মেছ মেছ কহিলে কো মানে যে আমিষ ভক্ষণ করতে মেছ গৌকার মহারাজ মেছ, যবন কহিলে কো মানে যে ভাগবত গ্রহণ করতে না, তেমন এমানু সব মেছ এবং নিধন করে ভগবান আসবে, পাপি মানুষ নিধন করে ভগবান কলকির উপরে আসবে, কলিযুগর অন্তিমে সে আসবে, তেমন এ দ্বাপর যুগর অন্তিম কথা, তেমন ভগবান আসবে সেই সময়ের, তেমন এটি বড়ি মহারাজ কৌশল ভূমিদেবী একথা কে মু সবু সাইপারি সিনা, কিন্তু যে অড়িকম বা এই ছড়না বা মিথ্যা বা অসত্য এটাকে সাইপারি না, একথা যেতবে কে বড়ি মহারাজ সেতবে শুক্রাচার্য ক্রোধ প্রকাশ করে তাকে অভিশাপ দিয়ে কে তুমি দৃঢ় পণ্ডিত মানি অজ্ঞ, তুমি বহু পণ্ডিত বলে কৌছ, তুমি তোমার ঐশ্বর্য ভ্রংস হয়ে যা, এইভাবে ভাবে অভিশাপ দে, তথাপি বড়ি মহারাজ সেতরে বিচলিত হলে না, তাঁকর সত্যের অবিচলিত রহলে, এই যে বহু কথা রয়েছে, ভগবান বামন যে রূপরে আসলে বিরাট রূপ প্রদর্শন কলে, বিশ্বরূপ প্রদর্শন কলে, দুই পাদরে তিন লোককে মাপি দেলে, তৃতীয় পাদ ভূমি দেওয়া আর কিছু নথিলা বড়িঙ্ক পাখে, তেমন বড়িঙ্ক কে ভগবান ইচ্ছা অনুসারে গরুড়া আসিকি বড়িঙ্ক বাঁধি দেলে, ଗଣକୁ ଯେତେବେଳେ ବାନ୍ଧିଦେଲେ ସେଇ ସମୟରେ ବ୍ରହ୍ମା ଆଉ ସବୁ ଦେବତାମାନେ ସବୁ ଆସି ଦେବତାମାନେ ସବୁ ଜୟ ଜୟକାର କରୁଛନ୍ତି, କିନ୍ତୁ ବ୍ରହ୍ମା ଭଗବାନ ପ୍ରାର୍ଥନା ପ୍ରଭୁ ଆପଣଙ୍କୁ ଗୋଟେ ପତ୍ରଟିଏ ବା ଗୋଟେ ଫଳଟିଏ ବା ଗୋଟେ ଫୁଲଟିଏ ଦେଲେ ଆପଣ ତାଙ୍କ ପାଖରେ ବିକ୍ରି ହେଇଯାଆନ୍ତି, ଇଏ ସବୁକିଛି ପ୍ରଦାନ କଲେ ତାଙ୍କୁ ଆପଣ ବାନ୍ଧୁଛନ୍ତି, ଇଏ କ'ଣ ବନ୍ଧା ହେବାର ଯୋଗ୍ୟ ବ୍ୟକ୍ତି ଆମକୁ ଶୀଘ୍ର ଖୋଲନ୍ତୁ। ଏଇଭଳି ଭାବେ ଯେତେବେଳେ କହୁଛନ୍ତି ବ୍ରହ୍ମା ଭଗବାନ କହୁଛନ୍ତି ବ୍ରହ୍ମା, ମୁଁ ତାଙ୍କୁ ଅନୁଗ୍ରହ କରି ମୁଁ ଯାହାକୁ ଅନୁଗ୍ରହ କରେ ତାଙ୍କର ଯେଉଁ ଗର୍ବ ଇତ୍ୟାଦି ସବୁ ରହିଛି ସବୁ ବହୁତ କରିଦିଏ, ପବିତ୍ର କରିଦିଏ, ଏବଂ ଭଗବାନ ତାଙ୍କର ଭକ୍ତଙ୍କୁ ପରୀକ୍ଷା କରୁଥିଲେ, ତାଙ୍କର ସବୁ ନେଇଗଲେ, କିନ୍ତୁ ତଥାପି ସେ ବ୍ୟତିବ୍ୟସ୍ତ ହେଲେ ନାହିଁ, ତେଣୁ ତାଙ୍କୁ ପ୍ରଦାନ କଲେ, ସୁତଳ ଲୋକ ପ୍ରଦାନ କଲେ, ଯେଉଁଠି ଇନ୍ଦ୍ରଙ୍କର ଐଶ୍ୱର୍ଯ୍ୟ ଠାରୁ ଅଧିକ ଐଶ୍ୱର୍ଯ୍ୟ ରହିଛି ସୁତଳ ଲୋକରେ, ବର୍ତ୍ତମାନ ସେ ସେଇଠି ରହିଛନ୍ତି। ଦଶମ ସ୍କନ୍ଧ 99 ଅଧ୍ୟାୟରେ ଏ ସୁତଳ ଲୋକ କଥା କୁହାଯାଇଛି। ଏଇ ଯେଉଁ ଭଗବାନ ଆସିବା ପୂର୍ବରୁ ଯେଉଁ 6 ପୁତ୍ରକୁ କଂସ ହତ୍ୟା କରିଥିବେ ସେମାନେ ସବୁ ସେଇଠି ଥିବେ, ବଳି ମହାରାଜଙ୍କ ପାଖରେ ରହିଥିବେ, ଭଗବାନ ଯିବେ ତାଙ୍କୁ ଆଣିବା ପାଇଁ। ଦଶମ ସ୍କନ୍ଧ 85 ଅଧ୍ୟାୟ ନା କେଉଁ ଅଧ୍ୟାୟ, ହଁ 85 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ତାଙ୍କୁ ଆଣିବେ ଭଗବାନ, ତାଙ୍କ ପାଖରେ ସିକ୍ୟୁରିଟି ଗାର୍ଡ଼ ହିସାବରେ ରହିଛନ୍ତି, ତାଙ୍କର କ'ଣ ଦ୍ୱାରପାଳ ରୂପେ ରହିଛନ୍ତି ଭଗବାନ, ତାଙ୍କ ପାଖରେ ବିକ୍ରି ହେଇଗଲେ ଭଗବାନ ଭକ୍ତଙ୍କ ପାଖରେ, ଭଗବାନ ଏବଂ ଭକ୍ତଙ୍କର ଏଇଭଳି ଭାବରେ ଅନେକ ଲୀଳା ରହିଛି। ତେଣୁ ଏହି ପ୍ରସଙ୍ଗକ୍ରମେ ଏ କଥାଟି ଆସିଗଲା, ଭୂମିଦେବୀ ସବୁକିଛି ସହିପାରିବେ କିନ୍ତୁ ଅସତ୍ୟକୁ ସେ ସହିପାରିବେ ନାହିଁ, ତେଣୁ ଏ ହେଉଛି ଏ ଯେଉଁ ଆସିବାର କାରଣ, ଏ ଆରମ୍ଭ ହେଇଛି ଭୂମି ସେ ନ ପାରିକି ଆସିଥିଲେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଦୈତ୍ୟାନିକ ଶତାୟୁତେଇ ଯେଉଁ ରହିଛି, ଇଏ ଦ୍ୱିତୀୟ ବଂଶରେ ଆସୁନାହାନ୍ତି କିନ୍ତୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଅସୁର ସ୍ୱଭାବ ସମ୍ପନ୍ନ ମାନଙ୍କ ବିଷୟରେ ଜାଣିବା ପାଇଁ ହେଲେ ଭଗବତ ଗୀତା 16 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ଲକ୍ଷଣ ହେଉଛି ସେମାନେ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ, ଭଗବାନ ଗ୍ରହଣ କରିବେ ନାହିଁ, ଏବଂ ଅସୁର ସ୍ୱଭାବ ସମ୍ପନ୍ନ ଗୁଣ ଯେଉଁ ରହିଛି, ଯେଉଁ ବହୁତ ଅସୁର ସ୍ୱଭାବ ସମ୍ପନ୍ନ ଏ ଯେଉଁ ଦୋଷ ବୋଲି କହିବା, ଏ ଭିତରେ ତିନୋଟି ହେଉଛି ଶ୍ରେଷ୍ଠ ଦୋଷ, ଯାହା ସବୁ ସତର୍କ ରହିବାକୁ ଭଗବାନ କହିଛନ୍ତି, କ'ଣ କ'ଣ ସେ ତ୍ରିବିଧଂ ନରକ ସେଦଂ ଦ୍ୱାରଂ ନାଶନ ମାତ୍ମନ କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତତ୍ରୟଂ ତ୍ୟଜେତ୍। ଏ ତିନୋଟି ନରକକୁ ଯିବା ଦ୍ୱାର, ନରକ ବିଷୟରେ ଭାଗବତ ପଞ୍ଚମ ସ୍କନ୍ଧ 26 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏଭଳି ସବୁ ଷଷ୍ଠ ସ୍କନ୍ଧରେ ମଧ୍ୟ ନରକ ବିଷୟରେ ବର୍ଣ୍ଣନା କରାଯାଇଛି, ତେଣୁ ଏ ନରକର ଯନ୍ତ୍ରଣା ସବୁ ରହିଛି, ଏବଂ କପିଳଦେବ ମଧ୍ୟ କହିଛନ୍ତି ଏଠି ମଧ୍ୟ ଆମେ ନର୍କର ଯନ୍ତ୍ରଣା ସବୁ କରୁଛେ, ଆମର ହସ୍ପିଟାଲ ଗୋଟେ ନର୍କ ବୋଲି କେତେ ଲୋକ ସେମିତି ରହିଛନ୍ତି, କେତେ ଯନ୍ତ୍ରଣା ପାଉଛନ୍ତି, ନର୍କ ଯନ୍ତ୍ରଣା ସେଠି ରହିଛି, ଯନ୍ତ୍ରଣା ଏଠି ମଧ୍ୟ ଯନ୍ତ୍ରଣା ରହିଛି, ବହୁତ ଜାଗା ତ ହେଉଛି ଏଇଭଳି ଭାବରେ, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ସେ ଯନ୍ତ୍ରଣାରୁ ମୁକ୍ତ ହେବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ। ଭଗବାନଙ୍କ ଶରଣରେ ଗଲେ ଜଣେ ଏ ଯନ୍ତ୍ରଣାରୁ ମୁକ୍ତ ହେଇକି ଭଗବତ ଧାମକୁ ଯିବ, ଯେଉଁଠି ଯନ୍ତ୍ରଣା ନାହିଁ ସେଠି ଆନନ୍ଦ ହିଁ ଆନନ୍ଦାନୁଭୂତି ବର୍ଦ୍ଧନ, ସବୁବେଳେ ଆନନ୍ଦ ବଢ଼ି ବଢ଼ିକା ଯାଉଛି। ତେଣୁ ଏ ଯେଉଁ ରହିଛନ୍ତି ଅସୁର ସ୍ୱଭାବ ସମ୍ପୂର୍ଣ୍ଣ ବ୍ୟକ୍ତିମାନଙ୍କର ଲକ୍ଷଣ ହେଉଛି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ସେଥିପାଇଁ ସେମାନେ ବିଭିନ୍ନ କଷ୍ଟ ଭୋଗ କରନ୍ତି। ତେଣୁ ଏଠି କୁହାଯାଉଛି ବ୍ରହ୍ମା, ଏଠି ମଧ୍ୟ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ବ୍ରହ୍ମା ସେହି ସମୟରେ ସୁମେରୁ ଉର୍ଦ୍ଧ୍ୱରେ ତାଙ୍କ କ୍ୟାପିଟାଲ ରହିଥିଲା ସେଇଠି ଥିଲେ, କାହିଁକି ସେ କହୁଛନ୍ତି ନା ତା ପୂର୍ବରୁ ଗୋଟେ ଘଟଣା ହେଇଛି ସତ୍ୟଯୁଗର ଘଟଣା, ସତ୍ୟଯୁଗରେ ଯେଉଁ ରହିଛନ୍ତି ସତ୍ୟଯୁଗରେ ଇଏ ଜଣେ ରାଜା ଥିଲେ ରେବତୀଙ୍କର ପିତା, ରେବତୀଙ୍କ କକୁଦ୍ମୀ, କକୁଦ୍ମୀ ଯେଉଁ ରହିଛନ୍ତି ତାଙ୍କର କନ୍ୟାର ଉପଯୁକ୍ତ ବର ପାଇବା ପାଇଁ ସେ ପଳେଇ ଯାଇଥିଲେ ବ୍ରହ୍ମଲୋକକୁ, ବ୍ରହ୍ମଲୋକରେ ସେତେବେଳେ ନଥିଲେ ସେ, ବ୍ରହ୍ମା ଥିଲେ ସୁମେରୁ ପର୍ବତ ଉପରେ, ସେଇଠି ଯାଇକି ତାଙ୍କୁ ପଚାରିଲେ ମୋର କନ୍ୟାର କିଏ ଉପଯୁକ୍ତ ସ୍ୱାମୀ, କିନ୍ତୁ ବ୍ରହ୍ମାଙ୍କ ସହିତ ଦେଖା ପୂର୍ବରୁ ବହୁତ ସମୟ ପଳେଇଗଲା, ସେଠି କିଛି ସମୟ ପଳେଇଗଲା ସେଠି ଗନ୍ଧର୍ବମାନେ ଭଗବାନଙ୍କର ଗୁଣଗାନ କରୁଥିଲେ, ତେଣୁ ବ୍ରହ୍ମା ସେଠି ଯାଇକରି ସେଠି ଅପେକ୍ଷା କରିବାକୁ ପଡ଼ିଲା, ବ୍ରହ୍ମାଙ୍କ ପାଖରେ ବ୍ୟସ୍ତ ଥିଲେ, ତେଣୁ ବ୍ରହ୍ମା ତାପରେ ଯେତେବେଳେ ଦେଖା ହେଲା ତା ଭିତରେ ପଳେଇଯାଇଛି, ଅନେକ ଯୁଗ ପଳେଇଯାଇଛି, ଚେତା ଦ୍ୱାପର ଯୁଗ ସରିଯିବା ପାଇଁ ବସିଲାଣି। ତେଣୁ ବ୍ରହ୍ମା କହିଲେ ତୁମେ ଶୀଘ୍ର ଯାଅ, ତୁମର କନ୍ୟାଙ୍କୁ ପ୍ରଦାନ କରିବ, ଏଇ ବଳରାମକୁ ପ୍ରଦାନ କରିବ। ତେଣୁ ସେ ବଳରାମକୁ ଏଇ ତାଙ୍କ କନ୍ୟାଙ୍କୁ ପ୍ରଦାନ କରିବ। ଏଭଳି ଭାବରେ ବଳରାମଙ୍କର ବିବାହ ଲୀଳା ବର୍ଣ୍ଣନା କରାଯାଇଛି। ତେଣୁ ଆ ଭିତରେ ଦୁଇଟି ଯୁଗ ପଳେଇଲା, ତେତା ଦ୍ୱାପର ଯୁଗ ପଳେଇଲା। ଏବଂ ଏଠି ଏ ଶ୍ଳୋକର ଭାଷ୍ୟରେ ହରିଶ୍ରୀ କହୁଛନ୍ତି ଯେ ବ୍ରହ୍ମା କାହିଁକି ଭଗବାନ ପାଖକୁ ସିଧାସଳଖ ଗଲେ ନାହିଁ, ନା ସିଧାସଳଖ ଯିବା କଥା ନୁହଁ। ଏସବୁ ବହୁତ ବହୁତ ଲୀଳା ରହିଛି। ଭଗବାନ ଯେତେବେଳେ ଆସିଲେ ଦ୍ୱାରକା ଲୀଳାରେ ବର୍ଣ୍ଣନା କରାଯାଇଛି, ତାଙ୍କର 16108 ରାଣୀ ଥିଲେ। ସେହି ସମୟରେ ତାଙ୍କ ରାଣୀମାନେ ତାଙ୍କ ପୁତ୍ରମାନଙ୍କ ସହିତ ଭଗବାନଙ୍କ ସହ ଦେଖା କରିଥିଲେ। ତେଣୁ ସେହିଭଳି ଭାବରେ ଭୂମିଦେବୀ ସିଧାସଳଖ ନ ଯାଇକରି ବ୍ରହ୍ମାଙ୍କ ପାଖକୁ ଯାଇ ପହଞ୍ଚିଲେ। ତେଣୁ ଆ ପରେ 9 ଶ୍ଳୋକରେ ବର୍ଣ୍ଣନା କରାଯିବ କିଭଳି ଭାବରେ ବ୍ରହ୍ମା କ'ଣ ଚିନ୍ତା କରିବେ। ମ୍ୟାନେଜମେଣ୍ଟ ବ୍ୟସ୍ତ ଥିଲେ, କିନ୍ତୁ ଭୂମିଦେବୀଙ୍କର ଦୁଃଖ ଦେଖିକରି, ମାଆଙ୍କର ଦୁଃଖ ଦେଖି ସେ ଚିନ୍ତା କଲେ କ'ଣ କରାଯିବ, ଦୁଃଖକୁ କେମିତି ଦୂରୀକରଣ କରାଯିବ। ବ୍ରହ୍ମା ସିଏ ବହୁତ ଜ୍ଞାନ ତାଙ୍କର ରହିଛି, ତେଣୁ ସେସବୁ କ'ଣ କରିବେ ଆଉ ପର ଶ୍ଲୋକମାନଙ୍କୁ ସେ ବର୍ଣ୍ଣନା କରାଯିବ। ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆମ୍ବେଦକର ଭକ୍ତ କି।